ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ଜୁହାର। ପହଲା ମୁଖ୍ୟ ଖବର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 11 ତାରିଖ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର କରିବେ ଶୁଭାରମ୍ଭ। ଭୁବନେଶ୍ୱର ଷ୍ଟେଟ୍ ଅଫ୍ ଦି ଆର୍ଟ ହୋଲସେଲ୍ ମାଛ ବଜାର ଆଉ ହୀରାକୁଦ ଇଣ୍ଟିଗ୍ରେଟେଡ୍ ଏକ୍ୱା ପାର୍କର ଆଭାସୀ ଜରିଏ କରିବେ ଶିଳାନ୍ୟାସ। ଜୟନ୍ତୀ ଅବସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟବାସୀ। ନୂଆପଡ଼ା ଉପନିର୍ବାଚନକୁ ନେଇକରି ଭୁବନେଶ୍ୱରଠାରେ ହେଲା ସର୍ବଦଳୀୟ ବୈଠକ। ବାହାରିଲା ଚୂଡ଼ାନ୍ତ ଭୋଟର ତାଲିକା। ଆଉ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଆଇବା କାଲିଠାରୁ ମୂଲ ହେବା ନ୍ୟାସନାଲ୍ ଜୁନିୟର ଆଥଲେଟିକ୍ ଚମ୍ପିୟନ୍ସିପ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 11 ତାରିଖ ଦେଶରେ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର ଶୁଭାରମ୍ଭ କରିବେ। ଏହି ଅବସରରେ ଭୁବନେଶ୍ୱରଠାରେ ଷ୍ଟେଟ୍ ଅଫ୍ ଦି ଆର୍ଟ ହୋଲସେଲ୍ ମାଛ ବଜାର ଆଉ ହୀରାକୁଦ ଇଣ୍ଟିଗ୍ରେଟେଡ୍ ଏକ୍ୱା ପାର୍କର ଆଭାସୀ ଜରିଏ ଶିଳାନ୍ୟାସ କରିବେ। କେନ୍ଦ୍ର କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଅଧ୍ୟକ୍ଷତାତି ଆଜି ହୋଇଥିବା ରାଜ୍ୟ କୃଷିମନ୍ତ୍ରୀମାନଙ୍କର ବୈଠକଟି ଏ ବାବଦେ ସୂଚନା ଦିଆଯାଇଛି। ବୈଠକଟି ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଆଉ କୃଷିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଆଭାସୀ ଜରିଏ ଯୋଗ ଦେଇଥିଲେ। 11 ତାରିଖ ଦିନ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନୂଆଦିଲ୍ଲୀରୁ ଆଭାସୀ ଜରିଏ ଯୋଜନାମାନଙ୍କର ଶୁଭାରମ୍ଭ କରିବା ସହିତ ଦେଶବାସୀଙ୍କୁ ସମ୍ବୋଧନ ଦେବେ। ଅବସରରେ ପ୍ରଧାନମନ୍ତ୍ରୀ ଚାଷୀମାନଙ୍କ ସାଙ୍ଗେ ଭିଲ କଥାବାର୍ତ୍ତା ହେବେ। କାର୍ଯ୍ୟକ୍ରମମାନଙ୍କର ସିଧା ପ୍ରସାରଣ ରାଜ୍ୟର କୃଷି ବିଜ୍ଞାନ କେନ୍ଦ୍ରମାନଙ୍କେ ହେବା। ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ସମାଜସେବୀ, ସାମ୍ବାଦିକ, କବି ଆର୍ ଲେଖକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଆଜି ସାରା ରାଜ୍ୟରେ 148 ନମ୍ବର ଜୟନ୍ତୀ ପାଳନ କରାଯାଉଛି। 1877 ମସିହା ଅକ୍ଟୋବର 9 ତାରିଖ ଦିନ ପୁରୀ ଜିଲ୍ଲାର ସ୍ୱାଣ୍ଡୋ ଗାଁ ସେ ଜନ୍ମ ହୋଇଥିଲେ। ଓଡ଼ିଶାର ସ୍ୱାଧୀନତା ସଂଗ୍ରାମକେ ଚଲାବାର ନେତୃତ୍ୱ ନେଇଥିବା ଗୋପବନ୍ଧୁ ଦାସ ସାରା ଜୀବନ ଓଡ଼ିଆ ଭାଷାର ସୁରକ୍ଷା ଆର୍ ପ୍ରାକୃତିକ ବିପର୍ଯ୍ୟୟକେ ସାମ୍ନା କରୁଥିବା ଓଡ଼ିଶାର ଲୋକ ରିଲିଫ୍ ପହଞ୍ଚାବାର ସାଙ୍ଗେ ଓଡ଼ିଆ ସାମ୍ବାଦିକତା କ୍ଷେତ୍ରର ଅଗ୍ରଣୀ ଭୂମିକା ନେଇଥିଲେ। ତାଙ୍କର ଜୟନ୍ତୀ ଅବସରରେ ବିଧାନସଭା ପରିସରନ ଆଜି ସକାଳ ବେଳା ଗୋପବନ୍ଧୁ ଜୟନ୍ତୀ ପାଳିତ ହୋଇଯାଇଛି। ପରିସରନ ଥିବା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିଥି ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଆଉ ମନ୍ତ୍ରିମଣ୍ଡଳର ସଦସ୍ୟମାନେ ଫୁଲମାଲ ଦେଇକରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଉତ୍ସର୍ଗୀକୃତ ଜୀବନ, ତ୍ୟାଗ ଆଉ ନିଃସ୍ୱାର୍ଥ ସେବା ସବୁଦିନ ଲାଗି ପ୍ରେରଣା ସାଜିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍।
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଥିଲେ ଉତ୍କଳ ମାତାର ସୁଯୋଗ୍ୟ ସନ୍ତାନ ଓ ଓଡ଼ିଆ ଅସ୍ମିତାର ଗୌରବମୟ ପ୍ରତୀକ। ଯେତେବେଳେ ବନ୍ୟା ବାତ୍ୟା ପ୍ରାକୃତିକ ଦୁର୍ବିପାକ ଆସୁଥିଲା ସେତେବେଳେ ସେ ସେବା ମନୋଭାବ ରଖିକରି ସେ ସମ୍ପୂର୍ଣ୍ଣ ଭାବରେ ତାଙ୍କ ପାଖରେ ଉପସ୍ଥିତ ରହୁଥିଲେ। ସେ ଏକାଧାରାରେ ମଧ୍ୟ ଜଣେ ଆଦର୍ଶ ଶିକ୍ଷକ, ସଂସ୍କାରକ, ଦେଶ ସେବକ, ଲେଖକ ଏବଂ ସାମ୍ବାଦିକତା ଏ କାମକୁ ମଧ୍ୟ ସେ ଜୀବନର ବ୍ରତ ଭାବେ ଉତ୍ସର୍ଗ କରିଦେଇଥିଲେ।
ଜୟନ୍ତୀ ଅବସରରେ ରାଜ୍ୟପାଳ ହରିବାବୁ କୁମ୍ଭମ୍ପାଟି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସହିତ ବିଶିଷ୍ଟ ବ୍ୟକ୍ତିମାନେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଆଜି ସଞ୍ଜବେଳା ଭୁବନେଶ୍ୱର ଜୟଦେବ ଭବନଠାରେ ରାଜ୍ୟସ୍ତରୀୟ ଗୋପବନ୍ଧୁ ଜୟନ୍ତୀ ସମାରୋହ ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମଟି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍। ନଭେମ୍ବର 11 ତାରିଖ ହେବାରକେ ଥିବା ନୂଆପଡ଼ା ଉପନିର୍ବାଚନକୁ ନେଇକରି ଭୁବନେଶ୍ୱରଠାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ଗୋଟିଏ ସର୍ବଦଳୀୟ ବୈଠକ ହୋଇଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ବୈଠକଟି ଅଧ୍ୟକ୍ଷତା କରିକରି କହିଛନ୍, ଉପନିର୍ବାଚନକେ ସ୍ୱାଧୀନ, ଅବାଧ ଆଉ ନିରପେକ୍ଷ କରିବାର ଲାଗି ଭାରତୀୟ ନିର୍ବାଚନ ଆୟୋଗଙ୍କ ତରଫୁ ସବୁ ବ୍ୟବସ୍ଥା କରାଯାଉଛି। ଆୟୋଗଙ୍କ ତରଫୁ ଜାରି ହୋଇଥିବା ସବୁ ମାର୍ଗଦର୍ଶିକାକେ କଡ଼ାକଡ଼ି ଭାବେ ପାଳନ କରିବା ଲାଗି ଶ୍ରୀ ଗୋପାଳନ ସବୁ ରାଜନୈତିକ ଦଳର ପ୍ରତିନିଧିମାନଙ୍କୁ କହିଛନ୍। ଏ ବଛର ଆୟୋଗଙ୍କ ମାର୍ଗଦର୍ଶିକା ଅନୁସାରେ ଫି ବୁଥ୍ର ଭୋଟର ସଂଖ୍ୟା 1200 ଭିତରେ ସୀମିତ ରଖାଯାଇଛି। ଉପନିର୍ବାଚନ ତାରିଖ ଘୋଷଣା ସାଙ୍ଗେ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଥିବାରୁ ବୈଦ୍ୟୁତିକ, ଛାପା, ସାମାଜିକ ଗଣମାଧ୍ୟମ ଆଉ ଅଲଗା ଗଣମାଧ୍ୟମମାନଙ୍କୁ ବିଜ୍ଞାପନ ଜାରି କରିବାର ଆଗରୁ ନିର୍ବାଚନ ଆୟୋଗଙ୍କର ଅନୁମତି ନେବାର ଜରୁରୀ ବୋଲି ଶ୍ରୀ ଗୋପାଳନ କହିଛନ୍। ସିଆଡ଼େ ନୂଆପଡ଼ା ବିଧାନସଭାର ଚୂଡ଼ାନ୍ତ ଭୋଟର ତାଲିକା ଆଜ ବାହାରିଛି। ଜିଲ୍ଲା ମୁଖ୍ୟାଳୟଠାରେ ଜିଲ୍ଲାପାଳ ଆଉ ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାସ ତାଲିକା ପ୍ରକାଶ କରିକି କହିଛନ୍ତି ଏ ନିର୍ବାଚନଟି ମୋଟ 253,624 ଜଣ ଭୋଟର ଭୋଟ ଦେବେ। ସେଥିର୍ ଭିତରୁ 124,108 ଜଣ ପୁରୁଷ ଭୋଟର ଥିଲା ବେଲ୍କେ 129,495 ଜଣ ମହିଳା ଭୋଟର ଅଛନ୍। ସେନ୍ତା 1,787 ଜଣ ବରିଷ୍ଠ ନାଗରିକ, 9,429 ଜଣ ଯୁବ ଭୋଟର ଆଉ 3,988 ଜଣ ଦିବ୍ୟାଙ୍ଗ ଭୋଟର ଅଛନ୍ ବୋଲି ଜିଲ୍ଲାପାଳ କହିଛନ୍। ଭୁବନେଶ୍ୱର ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଜନଜାତି ବିଧାୟକ ଆଉ ସାଂସଦମାନଙ୍କର ପ୍ରଶିକ୍ଷଣ ଶିବିରକେ ଆଜି ରାଜ୍ୟ ବିଜେପି ସହପ୍ରଭାରୀ ଲତା ଓସେଣ୍ଡି ଉଦ୍ଘାଟନ କରିଛନ୍। କର୍ମଶାଳାଥି ଜନଜାତିଙ୍କର ବିକାଶ ସଙ୍ଗେ ଯୋଡ଼ି ହୋଇଥିବା ଭିନ୍ ଭିନ୍ କଲ୍ୟାଣକାରୀ ଯୋଜନାର କ୍ଷେତ୍ର ପ୍ରସ୍ତୁତି ଆଉ ଯାଞ୍ଚ ବାଦେ ଆଲୋଚନା କରାଯାଇଛି। ଖାସ୍ କରି ଜନଜାତି ବର୍ଗର ଲୋକର କମାନି ବଢ଼ବାର ସହିତ ସେମାନଙ୍କୁ ଆତ୍ମନିର୍ଭର କରବାର ଆଉ ଦାଦନ ମୁକ୍ତ ସମାଜ ଗଠନ କରବାର ବାବଦେ କର୍ମଶାଳାଥି ଜୋର୍ ଦିଆଯାଇଛି। ନିଜର କ୍ଷେତ୍ରନ 20-25 ଗାଁକେ ପୋଷ୍ୟ ଭାବେ ଗ୍ରହଣ କରବାରକେ ସାଂସଦ ଆଉ ବିଧାୟକମାନଙ୍କୁ ପରାମର୍ଶ ଦିଆଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ ବିଏଲ୍ ସନ୍ତୋଷ, ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ସଭାପତି ସମୀର ଓରାମ ଆଉ ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଉପସ୍ଥିତ ଥିଲେ। ଆଜି ସାହିତ୍ୟ ଲାଗି ନୋବେଲ ପୁରସ୍କାର 2025 ଘୋଷଣା କରାଯାଇଛି। ହଙ୍ଗେରୀର ବିଶିଷ୍ଟ ସାହିତ୍ୟିକ ଲାସ୍ଲୋ କ୍ରାସ୍ନା ହୋର୍କାଇ ଏ ବଛର ସମ୍ମାନଜନକ ନୋବେଲ ସାହିତ୍ୟ ପୁରସ୍କାର ପାଇବେ। ହଙ୍ଗେରୀର ଗୃହଯୁଦ୍ଧ, ଆତଙ୍କବାଦ ଆଉ କ୍ଷମତାର ଲଢ଼େଇ ଭିତରେ ସାହସିକ ଲେଖାର ଲାଗି ତାଙ୍କୁ ଏହି ପୁରସ୍କାର ଦିଆଯିବ। ରାଜ୍ୟ ଉନ୍ନୟନ କମିଶନର ଆଉ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗଲାକାଲି ଭୁବନେଶ୍ୱରଠାରେ ହୀରାକୁଦ ପର୍ଯ୍ୟଟନ ପ୍ରକଳ୍ପର ସମୀକ୍ଷା କରିଛନ୍। କେନ୍ଦ୍ର ସରକାରଙ୍କର ରାଜ୍ୟମାନଙ୍କ ଲାଗି ପୁଞ୍ଜିନିବେଶ ସହାୟତା ପ୍ରକଳ୍ପ ଥିବା ହୀରାକୁଦର 2 ପ୍ରକଳ୍ପର ମାଷ୍ଟର ପ୍ଲାନ୍ ବାବଦେ ସମୀକ୍ଷା କରାଯାଇଥିଲା। ପର୍ଯ୍ୟଟନ ବିଭାଗର ଆୟୁକ୍ତ ବଲବନ୍ତ ସିଂ ହୀରାକୁଦ ମାଷ୍ଟର ପ୍ଲାନ୍ ତଥ୍ୟ ଉପସ୍ଥାପନ କରିଥିଲେ। ଖାସ୍ କରି ପ୍ରକଳ୍ପଟି ତିଆରି ହେବାରକେ ଥିବା ହୀରାକୁଦ ବନ୍ଧ ସଂଗ୍ରହାଳୟ ଆର୍ ପ୍ରକଳ୍ପ ଲାଗି ଭିନ୍ ଭିନ୍ ବିଭାଗର ଅନୁମୋଦନ ସାଙ୍ଗେ ବହୁତଟି ବିଷୟ ଉପରେ ଆଲୋଚନା କରାଯାଇଥିଲା। ପ୍ରସ୍ତାବିତ ପ୍ରକଳ୍ପମାନଙ୍କୁ ଠିକ୍ ସମୟରେ ସାରବାର ଲାଗି ବିଭାଗୀୟ ଅଧିକାରୀମାନଙ୍କୁ ଏ ଅବସରରେ ନିର୍ଦ୍ଦେଶ ଦିଆଯାଇଛି। ସମ୍ବଲପୁର ଜିଲ୍ଲା ସମାଜ ମଙ୍ଗଲ ବିଭାଗ ତରଫ ବାଲ୍ୟ ବିବାହ ରୋକବାର ଆଉ କିଶୋରୀ ସଶକ୍ତିକରଣ ଜିଲ୍ଲା ଟାସ୍କଫୋର୍ସ ସମିତିର ବୈଠକ ହୋଇଯାଇଛି। ବୈଠକଟି ବିଭାଗୀୟ ଅଧିକାରୀମାନେ ଯୋଗ ଦେଇକରି ଜିଲ୍ଲାନ ବାଲ୍ୟ ବିବାହ ସ୍ଥିତି ଇଟାକେ ରୋକବାର ଦିଗରେ ପୁଲିସର ଭୂମିକା ବାବଦେ ଆଲୋଚନା କରିଥିଲେ। ଶିକ୍ଷା ବିଭାଗ ଅଧିକାରୀମାନେ ଅଧାନୁ ପାଠପଢ଼ା ଛାଡ଼ିଥିବା ଛୁଆମାନଙ୍କର ବାବଦେ ସୂଚନା ଦେଇଥିଲେ। ଆଇନ ସେବା ପ୍ରାଧିକରଣ ସଦସ୍ୟମାନେ ଏ ବାବଦ ଆଇନ ଉପରେ ବୁଝାଇଥିଲେ। ଆକାଶବାଣୀ ସମ୍ବଲପୁର କେନ୍ଦ୍ରନ ଆଜି ହିନ୍ଦୀ ପକ୍ଷ ଉଦ୍ଯାପିତ ହୋଇଛି। ସେପ୍ଟେମ୍ବର 14 ମୂଲ ହୋଇକରି 28 ତକ କର୍ମଚାରୀମାନଙ୍କ ଭିତରେ ଭିନ୍ ଭିନ୍ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା। ଆଜିର କାର୍ଯ୍ୟକ୍ରମଟି କେନ୍ଦ୍ରର ଆଭିଯାନ୍ତ୍ରିକ ନିର୍ଦ୍ଦେଶକ ସନ୍ତୋଷ କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିବାର ବେଳେ ଭାରତ ସରକାରଙ୍କର ହିନ୍ଦୀ ବିଭାଗ ଅଧୀନ ଥିବା ହିନ୍ଦୀ ଶିକ୍ଷଣ ଯୋଜନାର ଅବସରପ୍ରାପ୍ତ ସହାୟକ ନିର୍ଦ୍ଦେଶକ ରାଜଭାଷା ଡି ଶଙ୍କର ଦ୍ୱାରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କେନ୍ଦ୍ର ସହାୟକ ନିର୍ଦ୍ଦେଶକ ଅଭିଯାନ୍ତ୍ରିକୀ ସୁବୋଧ କୁମାର ପାଲ ଆଉ ହିନ୍ଦୀ ଅଧ୍ୟାପକ ରବୀନ୍ଦ୍ର ଶର୍ମା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସମାରୋହଟି କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କେନ୍ଦ୍ରର ପ୍ରଭାରୀ ହିନ୍ଦୀ ଅଧିକାରୀ କ୍ଷେତ୍ରମଣି ବିଭାର ସ୍ୱାଗତ ଭାଷଣ ଦେବାର ସହିତ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। ଆଜି ହେଉଛି ବିଶ୍ୱ ଦୃଷ୍ଟି ଦିବସ। ଚକ୍ଷୁ ରୋଗ ଆଉ ଦୃଷ୍ଟିଶକ୍ତି ସମସ୍ୟାର ପ୍ରତିରୋଧ ଆଉ ପ୍ରତିକାର ଦିଗ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟଟି ଫି ବଛର ଅକ୍ଟୋବର ମାସର 2 ଗୁରୁବାର ଦିନ ଏ ଦିବସ ପାଳନ କରାଯାଇଛି। ବିଶ୍ୱ ଦୃଷ୍ଟି ଦିବସର ଏ ବଛରର ବାର୍ତ୍ତା ହେଉଛି ଆଖିକୁ ଭଲ ପାଅ। ଏ ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫ ରାଜ୍ୟର ଭିନ୍ ଭିନ୍ ଜାଗାନୁ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଛି। ବୌଦ୍ଧ ସହରର ମାର୍ଜାକୋଟଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ଦୃଷ୍ଟି ଦିବସ ପାଳିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସଂଘମିତ୍ରା ପଣ୍ଡାଙ୍କର ଅଧ୍ୟକ୍ଷତାରେ ଏ ଅବସରରେ ଗୋଟିଏ ସଚେତନତା ସଭା ହୋଇଥିଲା। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଆବାକାଲିଠାରୁ 40 ନ୍ୟାସନାଲ ଜୁନିୟର ଆଥଲେଟିକ୍ସ ଚାମ୍ପିୟନ୍ସିପ୍ ପ୍ରତିଯୋଗିତା ମୂଲ ହେବା। 14 ତ କରାଯାଇଥିବା ପ୍ରତିଯୋଗିତାଟି ସାରା ଦେଶ ପାଖାପାଖି 2000 କ୍ରୀଡ଼ାବିତ୍ ଭାଗ ନେବେ। ଏଥି ଓଡ଼ିଶାର 38 ଜଣ ପୁରୁଷ ଆଉ 37 ଜଣ ମହିଳା କ୍ରୀଡ଼ାବିତ୍ ଭାଗ ନେଉଛନ୍। ବଙ୍ଗୋପସାଗର ଘୂର୍ଣ୍ଣି ବଲୟର ପ୍ରଭାବତି ରାଜ୍ୟ ବର୍ଷା ଲାଗି ରହିଛେ। ଆବା କାଲ ଉତ୍ତର ବଙ୍ଗୋପସାଗର ଆଉ ତାର ପାଖର ଇଲାକାନ ଫେର ଗୋଟିଏ ଘୂର୍ଣ୍ଣି ବଲୟ ହୋଇପାରେ। ଏତାର ପ୍ରଭାବତି ଆବା 24 ଘଣ୍ଟା ଭିତରେ ରାଜ୍ୟର ସମୁଦ୍ର ଖଣି ଇଲାକା ସହିତ କେତେଟା ଜାଗାନ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି। ଶେଷ ମୁଖ୍ୟ ଖବର ଫେରଘାଏ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବେ 11 ତାରିଖ ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାର କରିବେ ଶୁଭାରମ୍ଭ। ଭୁବନେଶ୍ୱର ଷ୍ଟେଟ୍ ଅଫ୍ ଦି ଆର୍ଟ ହୋଲସେଲ୍ ମାଛ ବଜାର ଆଉ ହୀରାକୁଦ ଇଣ୍ଟିଗ୍ରେଟେଡ୍ ଏକ୍ୱା ପାର୍କର ଆଭାସୀ ଜରିଏ କରିବେ ଶିଳାନ୍ୟାସ। ଜୟନ୍ତୀ ଅବସରରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ରାଜ୍ୟବାସୀ। ନୂଆପଡ଼ା ଉପନିର୍ବାଚନକୁ ନେଇକରି ଭୁବନେଶ୍ୱରଠାରେ ହେଲା ସର୍ବଦଳୀୟ ବୈଠକ, ବାହାରିଲା ଚୂଡ଼ାନ୍ତ ଭୋଟର ତାଲିକା। ଆର୍ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ଆବା କାଲିଠାରୁ ମୂଲ ହେବା ନ୍ୟାସନାଲ୍ ଜୁନିୟର ଆଥଲେଟିକ୍ସ ଚମ୍ପିୟନ୍ସିପ୍। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।